ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଆଶୁତୋଷ ପାଣିଗ୍ରାହୀ। ପୁରୀନୁ କୋଣାର୍କକେ ଖୁବ୍ ଜଲ୍ଦି ରେଲ୍ ଚଳାଚଳ ମୂଲ ହେବା, ଏଥିଲାଗି ଜମି ଅଧିଗ୍ରହଣ ପ୍ରକ୍ରିୟା ଜାରି ରହିଛି। ଏବେ 12-16 ମାସ ଭିତରେ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହେବାର ଉତରୁ ରେଲ୍ ଚଳାଚଳ ଲାଗି କାମ ମୂଲ ହେବା। ଗଲାକାଲି ପୁରୀ ଗସ୍ତ ଯାଇକରି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ପୁରୀ ରେଳ ଷ୍ଟେସନର ଉନ୍ନୟନମୂଳକ କାମର ସମୀକ୍ଷା କରିକରି ଏ ବାବଦେ ସୂଚନା ଦେଇଛନ୍। ମନ୍ତ୍ରୀ ଶ୍ରୀ ବୈଷ୍ଣବ ଆଜି ପୁରୀଠାରେ ଦଳୀୟ କାର୍ଯ୍ୟକ୍ରମ ସହିତ ଭିନ୍ ଭିନ୍ କାର୍ଯ୍ୟକ୍ରମଟି ଯୋଗ ଦେବେ। ଓଡ଼ିଶା ଗସ୍ତି ଆସିଥିବା କେନ୍ଦ୍ର ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ସାର ଆଉ ରସାୟନ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ଭୁବନେଶ୍ୱର ଏମ୍ସ ପରିଦର୍ଶନ କରିବେ। ଏ ଅବସରରେ ଶ୍ରୀ ନଡ୍ଡା ଏମ୍ସ ପରିସରରେ ଥିବା କେନ୍ଦ୍ରୀୟ ଗବେଷଣା ବିଜ୍ଞାନାଗାରକୁ ଉଦ୍ଘାଟନ କରିବେ। ଇତାଛଡ଼ା ଏମ୍ସର ଗୋଟିଏ ନୂଆ ୱେବ୍ସାଇଟ୍ ଭିଲ୍ ଶୁଭାରମ୍ଭ କରିବେ। ସେଆଡ଼େ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଶ୍ରୀ ନଡ୍ଡା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହିତ ଗଲାକାଲି ଭୁବନେଶ୍ୱର ନଥିବା କେନ୍ଦ୍ରୀୟ ପେଟ୍ରୋ ରସାୟନ ଇଞ୍ଜିନିୟରିଂ ଆଉ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନ ସିପେଟ୍ ପରିଦର୍ଶନ କରିଛନ୍। ଇତାର ପରିସର ନଥିବାର ପ୍ରୋସେସିଂ ୟୁନିଟ୍ ଟୁଲ୍ରୁମ୍ ଆର୍ ଗବେଷଣା ପରୀକ୍ଷାଗାରକେ ବୁଲି ଦେଖବାର ସହିତ ଶିକ୍ଷକ ଆଉ ଛାତ୍ରଛାତ୍ରୀମାନଙ୍କ ସାଙ୍ଗେ ଦୁହେଁ ମତ ବିନିମୟ କରିଛନ୍। ବିକଶିତ ଓଡ଼ିଶା ବିକଶିତ ଭାରତର ଗଠନଟି ବୈଷୟିକ ଶିକ୍ଷାନୁଷ୍ଠାନମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କୁମ୍ଭମ୍ ପାଟି କହିଛନ୍। ଭୁବନେଶ୍ୱର ରେଲବାଇ ଅଡିଟୋରିୟମ୍ଠାରେ ହୋଇଥିବା ଓଡ଼ିଶା ବୈଷୟିକ ଗବେଷଣା ବିଶ୍ୱବିଦ୍ୟାଳୟ ଅଜୁଏଠାରେ 2 ସମାବର୍ତ୍ତନ ଉତ୍ସବଟି ଯୋଗ ଦେଇକରି ରାଜ୍ୟପାଳ ଏଟା କହିଛନ୍। ଏ ଅବସରରେ ଚାନ୍ସେଲର ଗୋଲ୍ଡ ମେଡାଲ ସହିତ ଭିନ୍ ଭିନ୍ ବର୍ଗର 30 ଜଣ ଛାତ୍ରଛାତ୍ରୀଙ୍କୁ ସ୍ୱର୍ଣ୍ଣ ଆଉ ରୌପ୍ୟ ପଦକ ଦିଆଯାଇଛି। ମନ୍ତ୍ରୀ ମୋହନ ଚରଣ ମାଝୀ ଏବେ 21 ତାରିଖ ଦିନ ସମ୍ବଲପୁର ଗସ୍ତି ଆସିକରି ମହାନଗର ନିଗମ କାର୍ଯ୍ୟାଳୟର ଜନଶୁଣାଣି କରିବେ। ଏଥିଲାଗି ଏବେ 18 ତାରିଖ ଦିନ ଅନ୍ଲାଇନ୍ ପଞ୍ଜୀକରଣ ମୂଲ ହେବ। ଏ ବାବଦ ଜିଲ୍ଲାପାଳଙ୍କର ସମ୍ମିଳନୀ କକ୍ଷର ଗୋଟିଏ ପ୍ରସ୍ତୁତି ବୈଠକ ହୋଇଯାଇଛି। ବୈଠକଟି ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବନ୍ଦର, ଆରକ୍ଷୀ ଅଧୀକ୍ଷକ ମୁକେଶ ଭାମୁ, ମହାନଗର ନିଗମ କମିଶନର ବେଦଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ। ରାଜ୍ୟ ସରକାର ଓଡ଼ିଶା ଦିବସ ପାଳନ ଦିନ ଓଡ଼ିଆ ପକ୍ଷ ପାଳନ କରୁଛନ୍। ଓଡ଼ିଶାର ସ୍ୱାଭିମାନ, ଗୌରବ, ପରିଚୟ, କଳା ଆର୍ ସଂସ୍କୃତିକେ ନେଇକରି ଏବେ 14 ତାରିଖ ତକ ଫି ଦିନ ଗୋଟିଏ ଖାସ୍ ଢଙ୍ଗେ ଇତାକେ ପାଳନ କରାଯାଉଛି। ଓଡ଼ିଆ ପକ୍ଷ ପାଳନର 12 ଦିନେ ଆଜି ବନ୍ଦନୀୟ ବରପୁତ୍ର କାର୍ଯ୍ୟକ୍ରମ ହେବା। ପୁଣ୍ୟ ଏ ମାଟିର ଯଶସ୍ୱୀ ସନ୍ତାନ, ଦେଶ କରି ଆଜି ତାଙ୍କ ଜୟଗାନ ବାର୍ତ୍ତା ନେଇକରି ରାଜ୍ୟ ଏହି କାର୍ଯ୍ୟକ୍ରମ ପାଳନ କରାଯିବା। ରାଜ୍ୟ ପୂର୍ତ୍ତ ବିଭାଗ ସମ୍ମାନଜନକ ବିଶ୍ୱକର୍ମା ପୁରସ୍କାର 2025 ସମ୍ମାନିତ ହୋଇଛେ। ଗଲାକାଲି ନୂଆଦିଲ୍ଲୀର ଡକ୍ଟର ବିଆର୍ ଆମ୍ବେଦ ଆନ୍ତର୍ଜାତୀୟ କେନ୍ଦ୍ରରେ ହୋଇଥିବା ଗୋଟିଏ ସମାରୋହଟି ପୂର୍ତ୍ତ ବିଭାଗର ପ୍ରମୁଖ ଶାସନ ସଚିବ ବୀର ବିକ୍ରମ ଯାଦବ ଏହି ପୁରସ୍କାର ଗ୍ରହଣ କରିଛନ୍। ପୁରସ୍କାର ପାଇଥିବା କୋଠାମାନଙ୍କ ଭିତରେ ବରଗଡ଼ କର୍କଟ ହସ୍ପିଟାଲ, ଭୁବନେଶ୍ୱର ଅଜୁଏଠର କୃଷକ ବୈଷୟିକ ପ୍ରଦର୍ଶନ କେନ୍ଦ୍ର, ପୁରୀର ହବିଷ୍ୟାଲି ଭବନ ଆର୍ ପାଣିକୋଇଲିନେ ଥିବା ଟ୍ରମା କେୟାର ହସ୍ପିଟାଲ ରହିଛି। ଭୁବନେଶ୍ୱର ଲୋକସଭା ଭବନର ଉନ୍ନୟନ କମିଶନର ଆଉ ଜଳସମ୍ପଦ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁଗର୍ଗଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଉଠା ଜଳସେଚନ ପ୍ରକଳ୍ପମାନଙ୍କର ଆଇଓଟି ଭିତ୍ତିକ ତଦାରଖ ବ୍ୟବସ୍ଥା ବାବଦ ଗୋଟିଏ ବୈଠକ ହୋଇଯାଇଛି। ଜଳସମ୍ପଦ ବିଭାଗ ତରଫ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ବ୍ୟବହାର କରିକରି ଉଠା ଜଳସେଚନ ପ୍ରକଳ୍ପମାନଙ୍କର ସ୍ଥିତି ଅନୁଧ୍ୟାନ କରିବା ଲାଗି ସେନ୍ସର ଭିତ୍ତିକ ଆଇଓଟି ଉପକରଣ ସ୍ଥାପନା କରିବାରକେ ପଦକ୍ଷେପ ନିଆଯାଉଛି। ପହିଲା କ୍ଷେପେ 37,000 ଉଠା ଜଳସେଚନ ପ୍ରକଳ୍ପକେ ସାମିଲ କରିବା ଲାଗି ବୈଠକ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ପଞ୍ଚାୟତ ସ୍ତରର ଖାଲି ପଡ଼ିଥିବା 1,134 ପଦବୀ ପୂରଣ ଲାଗି ଉପନିର୍ବାଚନ କରିବାରକେ ରାଜ୍ୟ ନିର୍ବାଚନ କମିଶନରଙ୍କ ତରଫ ପ୍ରାଥମିକ ପଦକ୍ଷେପ ମୂଲିଛି। ଗଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନଟି ସଂରକ୍ଷିତ ବର୍ଗର ଲାଗିଥିବା 771 ୱାର୍ଡ଼ଟି ନାମାଙ୍କନ ପତ୍ର ଦାଖଲ ନାହିଁ ହୋଇଥିବାରୁ ସେ ୱାର୍ଡ଼ମାନଙ୍କେ ନିର୍ବାଚନ ନାହିଁ ହୋଇଥିଲା। ତାର ପରେ ଏ ୱାର୍ଡ଼ମାନଙ୍କୁ ଅଣସଂରକ୍ଷିତ କରିବାର ଉତରୁ ନିର୍ବାଚନ ଲାଗି ପ୍ରକ୍ରିୟା ମୂଲିଛି। କେନ୍ଦ୍ର ସରକାରଙ୍କର ପୋଷଣ ଅଭିଯାନ ଅଧୀନତେ ଏବେ 25 ତାରିଖ ତକ ରାଜ୍ୟ ପୋଷଣ ପକ୍ଷ ପାଳନ ହେବା। ଗଲା 8 ତାରିଖ ନୁ ଏ କାର୍ଯ୍ୟକ୍ରମ ମୂଲ ହୋଇଛି। ପୋଷଣକେ ଜୋର ଦେବାର ସହିତ ସ୍ୱାସ୍ଥ୍ୟ ଆଉ ସୁସ୍ଥତାକେ ପ୍ରୋତ୍ସାହିତ କରିବା ଲାଗି ଏ କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। କଳିଙ୍ଗ ଷ୍ଟାଡିୟମ୍ଠାରେ ଚାଲିଥିବା 73 ସର୍ବଭାରତୀୟ ପୁଲିସ ହକି ଚମ୍ପିୟନ୍ର 5 ଦିନେ ଗଲାକାଲି 7 ମ୍ୟାଚ୍ ଖେଳାଯାଇଛି। ମ୍ୟାଚ୍ମାନଙ୍କେ କର୍ଣ୍ଣାଟକ, ମଣିପୁର, ଝାଡ଼ଖଣ୍ଡ, ରାଜସ୍ଥାନ, ସିଆର୍ପିଏଫ୍, ଓଡ଼ିଶା ଆର୍ ସିଆଇଏସ୍ଏଫ୍ ଦଲ ଜିତିଛନ୍। ବଙ୍ଗୋପସାଗରରେ ହୋଇଥିବା ଲଘୁଚାପର ବଲେ ରାଜ୍ୟର ଭିନ୍ ଭିନ୍ ଇଲାକାନୁ ଆଜି ଘଡ଼ଘଡ଼ି ସାଙ୍ଗେ ବର୍ଷା ହୋଇପାରେ। ସୁନ୍ଦରଗଡ଼ ସହିତ ରାଜ୍ୟର 20 ଜିଲ୍ଲାନୁ ଘଡ଼ଘଡ଼ି ସହିତ ବର୍ଷା ହେବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫ ସତର୍କ କରାଯାଇଛି। ଏସ୍ନିର ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଳର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।